ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦୁଝରର ସାନଘାଗରାଠାନେ ରାଜ୍ୟର 2 ନମ୍ବର ସବୁନୁ ବଡ଼ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ସ୍ଥାପନା କରବାର୍କେ ରାଜ୍ୟ ସରକାର ପଦକ୍ଷେପ ମୂଲ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ପ୍ରକଳ୍ପକେ ନେଇକରି ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ଆଉ କେନ୍ଦୁଝର ଜିଲ୍ଲା ପ୍ରଶାସନ ସାଙ୍ଗେ ଆଲୋଚନା କରିଛନ୍। ବୈଠକର ସୂଚନା ଅନୁସାରେ ପ୍ରକଳ୍ପ 134 ଏକର ଜାଗାନ ସ୍ଥାପନା କରାଯିବ। କେନ୍ଦ୍ରନ ଓଡ଼ିଶାର ଭିନ୍ ଭିନ୍ ପ୍ରଜାତିର ଅର୍କିଡ୍ ଫୁଲ ଆଉ ଭିନ୍ ଭିନ୍ ଗଛର ସଂରକ୍ଷଣ ଆଉ ପ୍ରଦର୍ଶନ କରାଯିବା। ପ୍ରକଳ୍ପ କାମ 2027 ମସିହା ତକ ସାରବାର୍କେ ଲକ୍ଷ୍ୟ ରଖାଯାଇଛି। କୃଷି ବିଦ୍ୟାନିଧି ଯୋଜନାଥି ଛାତ୍ରବୃତ୍ତି ଲାଗି ଆଜିଠାନୁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ମୂଲ ହେଉଛି। ଆବେଦନ ପ୍ରକ୍ରିୟାର ଶେଷ ତାରିଖ ନଭେମ୍ବର 30 ରଖାଯାଇଛି। ଏହି ସମୟ ଭିତରେ ସିଏମ୍ କିଷାନ ହିତାଧିକାରୀ ପରିବାରର ମେଧାବୀ ଛାତ୍ରଛାତ୍ରୀମାନେ www.scholarshipodisha.gov.in ଆବେଦନ କରିପାରିବେ। ସୂଚନା ଅନୁସାରେ ରାଜ୍ୟ ସରକାର କୃଷି ବିଦ୍ୟାନିଧି ଯୋଜନା ଅଧୀନଥି ସିଏମ୍ କିଷାନ ହିତାଧିକାରୀ ପରିବାରର ମେଧାବୀ ଛାତ୍ରଛାତ୍ରୀମାନେ ଆଇଆଇଟି ଆଇଆଇଏମ୍ ଏନ୍ଆଇଟି ଏମ୍ସ ଆଉ ଆଇସିଏଆର୍ ବାଗି ଜାତୀୟ ଶିକ୍ଷାନୁଷ୍ଠାନ ବୃତ୍ତିଗତ ଆଉ ବୈଷୟିକ ଶିକ୍ଷା ଲାଗି ସରକାରୀ ସାହାଯ୍ୟ ଯୋଗାଇ ଦେଉଛନ୍। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଗଲାକାଲି ସହରାଞ୍ଚଳ ବିକାଶ ଆଉ ଗତିଶୀଳତା କ୍ଷେତ୍ରଥି ଏସୀୟ ଉନ୍ନୟନ ବ୍ୟାଙ୍କ ଏଡିବି ସଙ୍ଗେ ରଣନୈତିକ ସହଯୋଗ ଲାଗି ଆଲୋଚନା କରିଛି। ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଭିତ୍ତିଭୂମିର ବିକାଶ ସ୍ଥାୟୀ ଗତିଶୀଳତା ଆଉ ସ୍ଥିର ସହରାଞ୍ଚଳ ଯୋଜନା କ୍ଷେତ୍ରଥି ବର୍କସ୍ ସହଯୋଗ ଜରିଏ ଓଡ଼ିଶାର ସହରୀ ପରିବର୍ତ୍ତନକେ ତୁର୍ତ୍ତି କରବାର ଉପରେ ଆଲୋଚନା ହୋଇଥିଲା। ଏ ଅବସରରେ ଶ୍ରୀମତୀ ପାଢ଼ୀ ଓଡ଼ିଶାର ବିକାଶ ଯାତ୍ରାଥି ଏଡିବିର ନିରନ୍ତର ଯୋଗଦାନକେ ପ୍ରଶଂସା କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ଓଡ଼ିଶା ସାମୁଦ୍ରିକ ବୋର୍ଡ ଓଏମ୍ବିର 6 ନମ୍ବର ବୈଠକ ହୋଇଯାଇଛି। ବୈଠକଟି ଓଡ଼ିଶା ନିଜର ସାମୁଦ୍ରିକ ଐତିହ୍ୟକେ ପୁନରୁଦ୍ଧାର କରବାର ଆଉ ଦେଶର ଆଗଧାଡ଼ିର ଉପକୂଳ ଅର୍ଥନୀତି ହିସାବେ ଉଭା ହେବାର ବାବଦେ ଆଲୋଚନା କରାଯାଇଥିଲା। ଏ ବଛର ହେବାର୍କେ ଥିବା ଭାରତ ସାମୁଦ୍ରିକ ସପ୍ତାହ 2025 ଓଡ଼ିଶା ଭାଗିଦାରୀ ହେବାର୍କେ ନେଇକରି ଏ ଅବସରରେ ସମୀକ୍ଷା କରାଯାଇଥିଲା। ବୈଠକଟି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ସହିତ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ୟୁଜି ପିଜି 2 ବଛରିଆ ବିଇଡି ଏମ୍ଇଡି 3 ବଛରିଆ ଏଲ୍ଏଲ୍ବି ଇଣ୍ଟିଗ୍ରେଟେଡ୍ ବିଇଡି ଏମ୍ଇଡି ଲାଗି ସ୍ପଟ୍ ନାଁ ଲେଖା ପ୍ରକ୍ରିୟା ଆଜିଠାନୁ ମୂଲ ହେବା। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଆଜିଠାନୁ ସାମ୍ସ ପୋର୍ଟାଲ୍ଥି ଆବେଦନ ଫର୍ମ ଭରିହେବା। ଅନ୍ଲାଇନ୍ ଆବେଦନ ତାରିଖ 22 ଅକ୍ଟୋବର ଥିବାର ବେଳେ 30 ଆଉ 31 ତାରିଖ ଦିନ ଯୋଗ୍ୟ ଛାତ୍ରଛାତ୍ରୀମାନେ ନାଁ ଲେଖାବାର ଲାଗି ସୁଯୋଗ ପାଇବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2ର ବାର୍ଷିକ ପରୀକ୍ଷା 2026 ଲାଗି ପ୍ରକ୍ରିୟା ମୂଲ ହୋଇଛି। ଆଇବା ଡିସେମ୍ବର 22 ରୁ 31 ତାରିଖ ତକ ଯୁକ୍ତ 2 ଇଣ୍ଟରନାଲ୍ ଆସେସ୍ମେଣ୍ଟ ଆଉ ପ୍ରୋଜେକ୍ଟ ପରୀକ୍ଷା ହେବା। ସେନ୍ତା ପ୍ରାକ୍ଟିକାଲ ପରୀକ୍ଷା 2026 ଜାନୁଆରୀ 2 ତାରିଖରୁ ମୂଲ ହେବା। ଏ ବାବଦେ ପରିଷଦ ତରଫୁ ବିଜ୍ଞପ୍ତି ବାହାରିଛି। ହାତ ଲାଗି ଜୀବାଣୁ ମୁହଁକେ ଯାଉଥିବାନୁ ଇ ବାବଦେ ସଚେତନତା ସୃଷ୍ଟି କରବାର ଲକ୍ଷ୍ୟଟି ଆଜି ବିଶ୍ୱ ହାତ ଧୁଆ ଦିବସ ପାଳନ କରାଯାଉଛି। ଏ ଦିବସର ବାର୍ତ୍ତା ରହିଛେ ଇଟା ଗ୍ଲୋଭ୍ସ ହେଇପାରେ ମାତର୍କ ସବୁବେଳେ ହାତର ପରିଚ୍ଛନ୍ନତା ଜରୁରୀ ଆଏ। ଏ ଅବସରରେ ସାରା ପୃଥିବୀନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏସି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦରଙ୍କ ଅଧ୍ୟକ୍ଷତାରେ ଗଲାକାଲି ସଡ଼କ ସୁରକ୍ଷା କମିଟିର ବୈଠକ ହୋଇଯାଇଛି। ବୈଠକଟି 2024 ଆଉ 2025 ଜାନୁଆରୀ ସେପ୍ଟେମ୍ବର ମାସ ତକ ହୋଇଥିବା ଦୁର୍ଘଟଣାମାନଙ୍କର ତଥ୍ୟ କାରଣ ଆଉ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ବାବଦେ ଆଲୋଚନା କରାଯାଇଥିଲା। ଗଲା ବଛଠାନୁ ଇ ବଛ ଦୁର୍ଘଟଣା ସଂଖ୍ୟା କମିଥିବାରୁ ବୈଠକଟି ଜଣାପଡ଼ିଛି। ସମ୍ବଲପୁରର ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବିକଶିତ ଭାରତ ବିଲ୍ଡଥନ୍ କାର୍ଯ୍ୟକ୍ରମ ହୋଇଯାଇଛି। ସାରା ରାଇଜୁ ଏହି କାର୍ଯ୍ୟକ୍ରମଟି ଭାଗ ନେଇଥିବା 3ଟା ବିଦ୍ୟାଳୟ ଭିତରୁ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ମନୋନୀତ ହୋଇକରି ନୀତି ଆୟୋଗ ଆଉ ଅଟଲ ଇନୋଭେସନ ମିଶନ ତରଫ ହେଉଥିବା ବିଲ୍ଡଥନ୍ କାର୍ଯ୍ୟକ୍ରମଟି ଭାଗ ନେଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରର ଏହି କାର୍ଯ୍ୟକ୍ରମଟି ନିଜର ପ୍ରକଳ୍ପର ମଡେଲମାନ ପଞ୍ଜୀକରଣ କରାଇଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା 40 ନମ୍ବର ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଗଲାକାଲି ଉଦ୍ଯାପିତ ହୋଇଯାଇଛି। 5 ଦିନିଆ ଏହି ପ୍ରତିଯୋଗିତାଥି ଓଡ଼ିଶାକେ 7ଟା ପଦକ ମିଳିଛି। ସେଥିର୍ ଭିତରୁ 1ଟି ସ୍ୱର୍ଣ୍ଣ 3ଟା ରୌପ୍ୟ ଆଉ 3ଟା କାଂସ୍ୟ ପଦକ ରହିଛି। ପାଣିପାଗ ରାଇଜୁ ଆଇବା ଦିନେ 2 ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୂରା ଫେରିଯିବାର ଲାଗି ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ କୋରାପୁଟ ମାଲକାନଗିରି 1 କି 2ଟା ଜାଗାନ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ବର୍ଷା ହୋଇପାରେ। ରାଜ୍ୟର ବାକି ସବୁ ଜାଗାନ ପାଗ ଶୁଖା ରହିବା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।